ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଛତିଶଗଡ଼ ଗସ୍ତଥି ଯିବେ। ଦିଲ୍ଲୀନୁ ବାୟୁସେନାର ଖାସ୍ ବିମାନଥି ଝାରସୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକେ ସକାଳର ପାଖାପାଖି 10 ବଜେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ବିମାନ ବନ୍ଦରନୁ ରାଷ୍ଟ୍ରପତି ବାୟୁସେନା ହେଲିକପ୍ଟରଥି ସିଧାସଳଖ ଛତିଶଗଡ଼ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କର ଗସ୍ତକେ ନେଇକରି ଝାରସୁଡ଼ା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିହାର ଗସ୍ତଥି ଯାଉଛନ୍। ବିହାର ନ ହେବାରକେ ଥିବା ଏନ୍ଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଯୋଗଦେବେ। ନୀତିଶ କୁମାର 10 ନମ୍ବର ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରକେ ଯାଉଥିବାର ବେଳେ ଇ ଅବସରରେ ସାମିଲ ହେବାରକେ ଶ୍ରୀ ମାଝିଙ୍କୁ ନିୟୁକ୍ତା ମିଳିଛି। ସାପ ଚବାଥି ଜୀବନ ଗଲେ ଅନୁକମ୍ପା ସାହାଜ ଟଙ୍କା 10 ଲକ୍ଷକେ ବଢ଼ାବାରକେ ରାଜ୍ୟ ସରକାର ଚିନ୍ତା କରୁଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍ ଆଗନୁ ଇ ସାହାଜ 4 ଲକ୍ଷ ଟଙ୍କା ଥିଲା। ଗୋଟେ ମାମଲାର ଶୁଣାଣି କରିକିରି ସୁପ୍ରିମକୋର୍ଟ ଏଛେନ୍ ଇତାକେ 10 ଲକ୍ଷ ଟଙ୍କା କରବାରକେ ନିର୍ଦ୍ଦେଶ ଦେଇଛନ୍। ସୁପ୍ରିମକୋର୍ଟଙ୍କ ରାୟ ଆଧାରଥି ରାଜ୍ୟ ସରକାର ସାହାଜ ବଢ଼ାବାରକେ ନିଷ୍ପତ୍ତି ନେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଗୁଡ଼ିଏ ପ୍ରାକୃତିକ ବିପର୍ଯ୍ୟୟକୁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ଭାବରେ ଘୋଷଣା କରିଥାନ୍ତି। ବୁଡ଼ିକିରି ମରିବା, ସାପ କାମୁଡ଼ାରେ ମରିବା, ବଜ୍ରପାତରେ ମରିବା, ଏଟା ସବୁ ସେଣ୍ଟ୍ରାଲ ଲିଷ୍ଟ। ଆମେ କିନ୍ତୁ କେନ୍ଦ୍ର ସରକାରଙ୍କୁ ଲେଖିଥିଲୁ, ପରାମର୍ଶ ଦେଇଥିଲୁ ଯେ ଇଏ ରାଶି ପର୍ଯ୍ୟାପ୍ତ ହେଉନାହିଁ, ତାର ପରିମାଣ ବୃଦ୍ଧି କରିବା ପାଇଁ। ଏବେ ସୁପ୍ରିମକୋର୍ଟ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ କେସ୍ରେ ଇଏ ନେଇକରି ତାର ଫଇସଲା ଦେଇଛି। ଥରେ ଫଇସଲା ଆସିଗଲା ପରେ ରାଜ୍ୟ ସରକାରମାନଙ୍କର ମଧ୍ୟ ପରାମର୍ଶ କେନ୍ଦ୍ର ଲୋଡ଼ିବ।
ଭୁବନେଶ୍ୱର କଳାଭୂମିଠାରେ 10 ନମ୍ବର ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାର ଆଉ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଭିତରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନା ଲାଗି ରାଜିନାମା ସ୍ୱାକ୍ଷରିତ ହୋଇଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି କହିଛନ୍, ସିନେମା ଆମର ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ଛବି ଏ। ଇତାର ସଂରକ୍ଷଣ ଜରିଏ ଆମର ଦିନୁ ଦିନକେ ଲୁକି ଯାଉଥିବା ସିନେମା ଫେରଘାଏ ବଞ୍ଚି ଉଠ୍ବା ବୋଲି ଶ୍ରୀ ସିଂହଦେଓ କହିଛନ୍। କାର୍ଯ୍ୟକ୍ରମ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଜୟଦେବ ଭବନର ଗଲାକାଲି ନିଖିଳ ଭାରତ ସମବାୟ ସପ୍ତାହ ରାଜ୍ୟସ୍ତରୀୟ ମହୋତ୍ସବ ହୋଇଯାଇଛି। କାର୍ଯ୍ୟକ୍ରମଟି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଲୋକ ତଲ ସ୍ତର ତକ୍ ସବୁ ରକମର ସେବା ଯୋଗାଇ ଦେବା ଲାଗି ସମବାୟ କ୍ଷେତ୍ରକେ ଆହୁରି ବରକସ କରାଯିବା ବୋଲି କହିଛନ୍। ଏହି ଅବସରରେ ଭଲ ପ୍ରଦର୍ଶନ କରିଥିବା ସମବାୟ ସଂସ୍ଥାମାନଙ୍କୁ ପୁରସ୍କୃତ କରାଯାଇଥିଲା। ସିବିଏସ୍ଇ ତରଫ 10 ଓ 12 ଶ୍ରେଣୀର ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆଇବା ଜାନୁଆରୀ 1 ତାରିଖନୁ ଏହି 2 ଶ୍ରେଣୀ ଲାଗି ପ୍ରାକ୍ଟିକାଲ ଆଉ ଇଣ୍ଟରନାଲ ପରୀକ୍ଷା ମୂଲ ହେବା ବୋଲି ସିବିଏସ୍ଇ ତରଫ ବିଜ୍ଞପ୍ତି ବାହାରିଛି। ଜାନୁଆରୀ 1ନୁ ଫେବୃଆରୀ 14 ତାରିଖ ତକ୍ ପ୍ରାକ୍ଟିକାଲ ପରୀକ୍ଷା ସହିତ ଇଣ୍ଟରନାଲ ଆଉ ପ୍ରକଳ୍ପ ମୂଲ୍ୟାୟନ କରାଯିବ। ବିପର୍ଯ୍ୟୟ ସମୟଥି ଲୋକ ସୁରକ୍ଷା ଦେବାର ଓ ଶୂନ୍ୟ ମୃତ୍ୟୁହାର ସୁନିଶ୍ଚିତ କରିବା ଲାଗି ସରକାର ସବୁବେଳେ ଚେଷ୍ଟା କରୁଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଭୁବନେଶ୍ୱରର ଗଲାକାଲି ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରଥି ଲିଙ୍ଗଗତ ସମାନତାର ଜାତୀୟ କର୍ମଶାଳାଥି ଯୋଗ ଦେଇକରି ଏହି କର୍ମଶାଳା ବିପର୍ଯ୍ୟୟ ବିପଦ କମ୍ କରବାର ଦିଗେ ଗୋଟିଏ ଦାୟିତ୍ୱ ସମ୍ପନ୍ନ ପ୍ରଶାସନକେ ମାର୍ଗଦର୍ଶନ ଦେବା ବୋଲି ଶ୍ରୀ ପୂଜାରୀ କହିଛନ୍। ଗୋଆନ 56 ନମ୍ବର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ IFFI 2025 ଆଇଷ୍ଠାନୁ ମୂଲ ହେଉଛି। ଭାରତର ସିନେମା ଐତିହ୍ୟ ପ୍ରଦର୍ଶନ କରୁଥିବା ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ମହୋତ୍ସବର ଶୁଭାରମ୍ଭ ହେବା। 80ନୁ ଅଧିକା ଦେଶର ପ୍ରତିନିଧି ଓ ଚଳଚ୍ଚିତ୍ର ନିର୍ମାତା ଏଥି ଭାଗ ନେବା ସହିତ 250ରୁ ଅଧିକା ସିନେମା ପ୍ରଦର୍ଶନ କରାଯିବା। ଆଇବା 28 ତାରିଖ ତକ୍ ପଞ୍ଜିମଠାରେ ଏହି ମହୋତ୍ସବ ହେବା। ଗୋଆର 5ଟା ପ୍ରମୁଖ ଜାଗାନ ଚଳଚ୍ଚିତ୍ରମାନଙ୍କ ପ୍ରଦର୍ଶନ ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲାନ ଆଇବା ମାସର 13 ତାରିଖ ଦିନ 4 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଜିଲ୍ଲା ଅଦାଲତ ସହିତ କୋମନା, ଖଡ଼ିଆଲ, ସିନାପାଲି ଓ ବୋଡେନ୍ ଅଦାଲତ ନଭିଲ ଲୋକ ଅଦାଲତର ଆୟୋଜନ କରାଯିବା। ଏହି ସମୟଥି ହର ରକମର ବିଚାରାଧୀନ ମାମଲା, ଦେୱାନୀ, ଫୌଜଦାରୀ, ଗାଡ଼ି ଦୁର୍ଘଟଣା, ବିବାହ ବିଚ୍ଛେଦ, ରାଜସ୍ୱ ମୋକଦ୍ଦମାମାନଙ୍କର ସମାଧାନ କରାଯାଇପାରବା। ହାଇଦ୍ରାବାଦନ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନ୍ସିପ୍ 2025 ଓଡ଼ିଶାର ଖେଳାଳିମାନେ 39ଟା ପଦକ ଜିତିକରି ରାଜ୍ୟ ଲାଗି ଗୌରବ ଆଣିଛନ୍। ଖେଳାଳିମାନେ 8ଟା ସ୍ୱର୍ଣ୍ଣ, 18ଟା ରୌପ୍ୟ ଆଉ 13ଟା କାଂସ୍ୟ ପଦକ ଜିତିଛନ୍। ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇକରି ଆଇବା ଦିନେ ଏହି ସଫଳତା ଖେଳାଳିମାନଙ୍କୁ ଆହୁରି ତହକ ଦେବା ବୋଲି କହିଛନ୍। ପାଣିପାଗ ସାରା ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ କମିଛି। ଏବେ 24 ଘଣ୍ଟା ରାତିର ତାପମାତ୍ରା ଆହୁରି 2ରୁ 3 ଡିଗ୍ରୀ ତକ୍ ବଢ଼ିକରି ଶୀତ ଆଉ ଟିକେ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଗଲାକାଲି ଦାରିଙ୍ଗବାଡ଼ିନ ରାତିର ତାପମାତ୍ରା 8.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।